କ'ଣ ନା ସୁଷମା ନାୟକ, ମୁଁ ସାପରା ସାଇ ୱାରୁ କହୁଛି। ଆମର ଏଇଠି ଡ୍ରେନ୍ର ଅସୁବିଧା ଅଛି, ଡ୍ରେନ୍ ଆମର ଠିକ୍ସେ କ୍ଲିନ୍ ହେଉନି, ଯୋଉଟାକି ଆମ ପାଇଁ ଅସୁବିଧା ହେଉଛି। ଆମେ ବହୁତ ହଇରାଣ ହେଉଛୁ, ଆଉ ଆପଣମାନେ ଯଦି ଆମର କାମକୁ ଟିକେ ଜଲ୍ଦି କରିଦେବେ ତାହେଲେ ବହୁତ ଭଲ ହେବ। ରଖୁଛି।